ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ଲାଗି ତାରିଖ ଧାର୍ଯ୍ୟ ହୋଇଛି। ଚଳିତ ମାସ 22 ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସ୍ୱାଧୀନ ଭାବେ ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉଭୟ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଆଜି କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନ କଲେ ଆସନ୍ତା 3 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ଅଛି। ଦେଶର 112 ଆକାଂକ୍ଷୀ ଜିଲ୍ଲାରେ ଚାଲିଥିବା ସ୍ୱାସ୍ଥ୍ୟସେବା ଓ ପୁଷ୍ଟି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପ୍ରଥମ ସ୍ଥାନ ପାଇଛି। ନୀତି ଆୟୋଗର ରିପୋର୍ଟ ଅନୁସାରେ ଫେବୃୟାରୀ ମାସରେ କରାଯାଇଥିବା ସର୍ଭେ ଅନୁସାରେ ଡେଲ୍ଟା ର୍ୟାଙ୍କିଙ୍ଗ୍ର ରିପୋର୍ଟ ଆଧାରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଛତିଶଗଡ଼ର ନାରାୟଣପୁର ଏବଂ ଏହା ପଛକୁ ଆସାମର ଗୋଲପରା, ପଞ୍ଜାବର ଫିରାଜପୁର ଓ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲା ରହିଛି। ସ୍ୱାସ୍ଥ୍ୟସେବାକୁ ଉନ୍ନତିକରଣ ଏବଂ ମଜବୁତ କରିବା ପାଇଁ 2018 ମସିହାରୁ ନୀତି ଆୟୋଗ ପକ୍ଷରୁ ଡେଲ୍ଟା ର୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଲାଗୁ ହୋଇଛି। କଳାଧନ ସମ୍ପର୍କିତ ଏସ୍ଆଇଟିର ବୈଠକ ଆସନ୍ତାକାଲି ଅଧ୍ୟକ୍ଷ ଜଷ୍ଟିସ୍ ଅର୍ଜିତ ପସାୟତଙ୍କ ଅଧ୍ୟକ୍ଷତାରେ କଟକରେ ଅନୁଷ୍ଠିତ ହେବ। ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଗୁଇନ୍ଦା ବିଭାଗ, ଆୟକର, ବାଣିଜ୍ୟକର, ପୁଲିସ୍ ଏବଂ ଆର୍ଥିକ ଅପରାଧ ନେଇ ତଦନ୍ତ କରୁଥିବା ବିଭିନ୍ନ ସଂସ୍ଥାର ଅଧିକାରୀମାନେ ଯୋଗଦେବେ। ମିଳିଥିବା ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଅକ୍ଷୟ ଶକ୍ତିର ଉତ୍ସ ହୋଇଥିବାରୁ ନୟାଗଡ଼, ବରଗଡ଼, ବଲାଙ୍ଗୀର ଜିଲ୍ଲାଗୁଡ଼ିକରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ବିପୁଳ ସୁଯୋଗ ରହିଛି ବୋଲି ଶିଳ୍ପ ସଂସ୍ଥା ଆଦାନୀ ପକ୍ଷରୁ କୁହାଯାଇଛି। ନୟାଗଡ଼ର ବିରିଗଡ଼ ଅକ୍ଷୟ ଶକ୍ତିର ପେଣ୍ଠସ୍ଥଳ ହୋଇଥିବାରୁ ଏହି ସ୍ଥାନରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରି ବିଦ୍ୟୁତ୍ ଉତ୍ପାଦନ କରିବାକୁ ଆଦାନୀ ଗ୍ରୁପ୍ ଆଗ୍ରହୀ ଥିବା ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସଭା ଭବନରେ ଆଦାନୀ ଏନର୍ଜି ଗ୍ରୁପ୍ ସହ ଅକ୍ଷୟ ଶକ୍ତି ଉତ୍ପାଦନ ନେଇ ଅନୁଷ୍ଠିତ ବୈଠକରେ ଏହି ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହିତ ପାହାଡ଼ିଆ ଅଞ୍ଚଳରେ ପମ୍ପ ସାହାଯ୍ୟରେ ପାଣି ଉଠାଯାଇ ଗୋଟିଏ ଜାଗାରେ ଜଳକୁ ସଂରକ୍ଷିତ ରଖି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା' ଭଗବତୀ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ପ୍ରଶାସନିକ ଅନୁମତି ମିଳିନଥିବା କେତେକ କାର୍ଯ୍ୟକୁ ଅନୁମୋଦନ କରିଥିବା ଜଣାପଡ଼ିଛି। 5 ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍ ଓ ଏମ୍ଏଡ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଗତକାଲି 200ରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ବର ମାସ 5 ତାରିଖ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି। ଆସନ୍ତା ମାସ 12 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। 13 ତାରିଖରୁ 17 ତାରିଖ ମଧ୍ୟରେ ନାମ ଲେଖାଯିବ ବୋଲି ସାମ୍ସ ୱେବ୍ସାଇଟ୍ ସୂଚନାରୁ ଜଣାପଡ଼ିଛି। ରାଜ୍ୟର 4 ବିଶ୍ୱବିଦ୍ୟାଳୟର 200 ସିଟ୍ ପାଇଁ ଏହି ନାମଲେଖା ପ୍ରକ୍ରିୟା ଜାରି ରହିଛି। ଓଡ଼ିଶା ରାଜ୍ୟ ବାସ୍କେଟ୍ବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଚାଲିଥିବା ରାଜ୍ୟ ଉପକନିଷ୍ଠ ବାସ୍କେଟ୍ବଲ୍ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଛି। ବାଳିକା ବିଭାଗରେ ପୁରୀ ଓ ବାଳକ ବିଭାଗରେ ସମ୍ବଲପୁର ଚାମ୍ପିୟନ୍ ହୋଇଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ବାଳିକା ବିଭାଗରେ ପୁରୀ 28-20 ପଏଣ୍ଟରେ କିସ୍କୁ ହରାଇ ଚାମ୍ପିୟନ୍ ହୋଇଥିବାବେଳେ ବାଳକ ବିଭାଗରେ ସମ୍ବଲପୁର 65-34 ପଏଣ୍ଟରେ ବାଲେଶ୍ୱରକୁ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡ ଆଡ଼େ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଆସନ୍ତା ଗୁରୁବାର ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ଲଘୁଚାପର ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।